ମୋ ନାଁ ଶାକମ୍ବରୀ ଜାନି, ରାଇଖୋଲ ନେଦିସାଇ, ବ୍ଲକ ଖଦିବଡା, ଜିଲ୍ଲା କନ୍ଧମାଳ। ମୁଁ ଆଜି କହିବାକୁ ଯାଉଛି ଆଳୁ ଶାଗ ରେସିପି ବିଷୟରେ। ପ୍ରଥମେ ଆଳୁ ଶାଗକୁ ଆଣି ଭଲ ଭାବରେ ଧୋଇ ନିଅନ୍ତୁ। ତାକୁ ଭଲ ଭାବରେ ଟିକେ କାଟି ଦିଅନ୍ତୁ, ଟିକେ ଟିକେ କାଟନ୍ତୁ। ତାପରେ ତାକୁ ରଖି ନିଅନ୍ତୁ। ତାପରେ କଡେଇରେ ପାଣି ଗରମ କରନ୍ତୁ, ଆଳୁକୁ ଭଲ ଭାବରେ ସିଝେଇ ଦିଅନ୍ତୁ। ସିଝି ସାରିବା ପରେ ତାକୁ ଅଳ୍ପ ଟିକେ ଚକୁଡ଼ି ଦିଅନ୍ତୁ। ସିଝି ସାରିବା ପରେ ତାକୁ ରଖି ଦିଅନ୍ତୁ 2 ସମୟ ପାଇଁ। ତାପରେ କଡେଇରେ ତେଲ ଗରମ କରନ୍ତୁ, ଜିରା ସୋରିଷ ସବୁ ପକେଇ ତାକୁ ଭଲ ଭାବରେ ଭାଜି ଦିଅନ୍ତୁ। ଭାଜି ସାରିବା ପରେ ସେଥିରେ ବେସର ପକାନ୍ତୁ। ବେସରକୁ ତାକୁ ରୋଷେଇ ଯିବା ପରେ ସେଥିରେ ଟିକେ ଲୁଣ ହଳଦୀ ପକେଇ ଦିଅନ୍ତୁ ସ୍ୱାଦ ଅନୁସାରେ। ତାପରେ ସେଥିରେ ଆଳୁ ପକେଇ ଦିଅନ୍ତୁ। ଆଳୁ ପକେଇ ସାରିବା ପରେ ଭଲ ଭାବରେ ଘାଣ୍ଟି ଦିଅନ୍ତୁ। ତାପରେ ସେଥିରେ ଶାଗ ପକାନ୍ତୁ। ଭଲ ଭାବରେ ମିକ୍ସ ହେଇଗଲା ପରେ ହେଇଯିବ ଆପଣଙ୍କର ଆଳୁ ଶାଗ ବିଷୟ।